ମୁଁ ଆରତି ଜେନା, ଆମ ମୁଁ ବାରଗୁଜାରୁ କହୁଛି, ଆରତି ଜେନା, ୱାର୍ଡ ନମ୍ବର 63। ଆମର ସବୁ ସେଠି ଆମ ଏରିଆରେ ପାଣି ଫାଣି ସବୁ ଠିକ୍ ଠାକ୍ ଚାଲିଛି, ଆଉ ଡ୍ରେନେଜ୍ ବି ଠିକ୍ ଠାକ୍ ଚାଲିଛି। କେବଳ ରୋଡ଼ଟା ଟିକେ ସମାନ ହେଇକି ସୁବିଧା କରେ କରାଗଲେ ଟିକେ ସମସ୍ତଙ୍କୁ ସମସ୍ତେ ଉପକୃତ ହୁଅନ୍ତି। ଆଉ ସେଇ ରୋଡ଼ରେ ଡିସ୍କ୍ଲୋଜିଂ ଗାଡ଼ିଟା ଜମା ଭଲସେ ଆସିପାରୁନି। ରୋଡ଼ର ମରାମତି ସୁବିଧା ହେଇଗଲେ ଗାଡ଼ି ଫାଡ଼ି ସବୁ ଆସିବାକୁ ସୁବିଧା ହୁଅନ୍ତା, ଲୋକମାନେ ସବୁ ଉପକୃତ ହୁଅନ୍ତେ।